ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଛାୟା ଯୁଦ୍ଧ ଆଳରେ ପାକିସ୍ତାନ ଯୋଜନାବଦ୍ଧ ଭାବେ ଯୁଦ୍ଧ ପ୍ରସ୍ତୁତି ଚଳାଇଥିବା ସ୍ୱଷ୍ଟ ହୋଇଛି, କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ 5,536 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ବିଦେଶରେ ଭାରତର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ଅବଗତ କରାଉଛନ୍ତି ସଂସଦୀୟ ପ୍ରତିନିଧି ଦଳ। ନୂତନ ଜାତୀୟ ଶିକ୍ଷାନୀତି ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛି, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ ଶେଷ ଲିଗ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ଏହା ପ୍ରମାଣ କରୁଛି ଯେ ପାକିସ୍ତାନ ଭାରତ ବିରୁଦ୍ଧରେ ଛାୟାଯୁଦ୍ଧ ଆଳରେ ଯୋଜନାବଦ୍ଧ ଭାବେ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛି। ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ମାସ 6 ତାରିଖ ପରବର୍ତ୍ତୀ ଘଟଣା ପ୍ରମାଣ କରିବା ପାଇଁ ଯଥେଷ୍ଟ ଯେ ପାକିସ୍ତାନ ଦ୍ୱାରା ସୀମାପାର ଆତଙ୍କବାଦୀ ଆକ୍ରମଣ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁ ଆତଙ୍କବାଦୀଙ୍କୁ ଭାରତ ନିପାତ କରିଛି ସେମାନଙ୍କୁ ପାକିସ୍ତାନ ଜାତୀୟ ପତାକାରେ ସଜାଇ ରାଷ୍ଟ୍ରୀୟ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଏଥିରେ ପାକିସ୍ତାନୀ ସେନା ସାମିଲ ରହିଛି। ସେ କହିଛନ୍ତି, ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ସେଠାର ସେନାର ସହଯୋଗରେ କରାଯାଉଛି।
ଯେ ମୁଜାହିଦ୍ଦିନ ଜୋ ଲହୁ ଚକ୍ ଗଏ ଥେ ଓ ସିଲସିଲା 75 ସାଲ ସେ ଚଲା ହେ ପହଲଗାମ ମେ ଭି ଉସୀ କା ବିକୃତ ରୂପ ଥା। 75 ସାଲ ତକ ହମ ଜେଲତେ ରହେ ଔର ପାକିସ୍ତାନ କେ ସାଥ ଜବ ଯୁଦ୍ଧ କା ନୌବତ ଆଈ ତିନୋଂ ବାର ଭାରତୀ ସୈନ୍ୟ ଶକ୍ତି ନେ ପାକିସ୍ତାନ କୋ ଧୂଲ ଚଟା ଦି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ କାହା ସହ ଶତ୍ରୁତା କରିବାକୁ ଚାହୁଁନାହିଁ, ବରଂ ଶାନ୍ତିର ସହ ରହିବାକୁ ଚାହୁଁଛି। ସେ କହିଛନ୍ତି, କେବଳ ନିଜ ଦେଶ ନୁହେଁ, ସାରା ବିଶ୍ୱର ଉନ୍ନତି ପାଇଁ କୋଟି କୋଟି ଭାରତୀୟ ସରକାରଙ୍କ ସହିତ ମିଶି କାର୍ଯ୍ୟ କରୁଛନ୍ତି। ପୂର୍ବର କେତେକ ନୀତିଗତ ନିଷ୍ପଭିକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଯୁବପିଢ଼ି ଐତିହାସିକ ତ୍ରୁଟିପୂର୍ଣ୍ଣ ନିଷ୍ପଭିଗୁଡ଼ିକ ସମ୍ପର୍କରେ ଜାଣିବା ଉଚିତ, ଯାହା ଦେଶର ବିକାଶର ପରିପନ୍ଥୀ ଥିଲା। 1960ର ଇନ୍ଦସ୍ ଜଳ ଚୁକ୍ତିକୁ ସେହିଭଳି ଏକ ତ୍ରୁଟି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ସ୍ୱାଧୀନତାର 100 ବର୍ଷ ପୂରଣ ହେବା ବେଳକୁ ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କୌଣସି ସାଲିସ କରାଯିବ ନାହିଁ। ଏହି ସ୍ୱପ୍ନକୁ ସାକାର କରିବା ଲାଗି ପ୍ରତ୍ୟେକ ଭାରତୀୟ ସେମାନଙ୍କ ଭୂମିକା ସଠିକ୍ ଢଙ୍ଗରେ ନିର୍ବାହ କରୁଛନ୍ତି। ବିଶ୍ୱର ପ୍ରଥମ 3ଟି ତାଲିକାରେ ରହିବାକୁ ହେଲେ ଦ୍ୱିତୀୟ ଏବଂ ତୃତୀୟ ବର୍ଗର ସହରଗୁଡ଼ିକୁ ଅର୍ଥନୈତିକ ସ୍ତରରେ ବିକଶିତ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ନାଗରିକମାନଙ୍କୁ ଭାରତ ତିଆରି ଉତ୍ପାଦ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
2014 ମେ ଭାରତ କି ଇକୋନୋମି ଦୁନିଆ ମେ 11 ନମ୍ବର ପର ଥେ। ହମନେ କୋରୋନା ସେ ଲଡାଇ ଲଡି, ହମନେ ପଡୋଶିଓ ସେ ବି ମୁସିବତେ ଝେଲି, ହମନେ ପ୍ରାକୃତିକ ଆପଦା ବି ଝେଲି। ଇନ ସବ କେ ବାବଜୁଦ ବି ଇତନେ କମ ସମୟ ମେ ହମ 11 ନମ୍ବର କି ଇକୋନୋମି ସେ 4 ନମ୍ବର କି ଇକୋନୋମି ପହଞ୍ଚ।
ଗୁଜରାଟ ଗସ୍ତର ଆଜି ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ 5,536 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ନଗର ଉନ୍ନୟନ, ଭିତ୍ତିଭୂମି ବିକାଶ, ଜଳସମ୍ପଦ ପରିଚାଳନା, ସ୍ୱାସ୍ଥ୍ୟସେବା ଏବଂ ରାଜସ୍ୱ ସେବା ଆଦି ବିଭିନ୍ନ କ୍ଷେତ୍ରରେ ଏହି ବିକାଶମୂଳକ ପ୍ରକଳ୍ପଗୁଡ଼ିକ ଅନ୍ତର୍ଭୁକ୍ତ। ଶ୍ରୀ ମୋଦି ଗାନ୍ଧୀନଗରଠାରେ ଗୁଜରାଟ ସହରାଞ୍ଚଳ ବିକାଶ ଯାତ୍ରାର 20 ବର୍ଷ ପାଳନ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। 2005 ମସିହାରୁ ଏହି ବିକାଶ ଯାତ୍ରା ଶ୍ରୀ ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ୱ କାର୍ଯ୍ୟକାଳ ମଧ୍ୟରେ ଆରମ୍ଭ କରାଯାଇଥିଲା। ସହରାଞ୍ଚଳରେ ଯୋଜନାବଦ୍ଧ ଭିତ୍ତିଭୂମି, ସ୍ୱଚ୍ଛ ଶାସନ ଏବଂ ସହରାଞ୍ଚଳ ବାସିନ୍ଦାଙ୍କ ପାଇଁ ଉନ୍ନତ ଜୀବନଶୈଳୀ ଆଧାରିତ ଏହି ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷ ପରିବର୍ତ୍ତନର ଲକ୍ଷ୍ୟ ରଖାଯାଇଥିଲା। ଏହି ସଫଳତା ଆଧାରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନଗର ଉନ୍ନୟନ ବର୍ଷ 2025 ଅଭିଯାନ ଆରମ୍ଭ କରିଛନ୍ତି। ଗୁଜରାଟରେ ସହରାଞ୍ଚଳ ବିକାଶ ପାଇଁ ଏକ ରୂପରେଖ ପ୍ରସ୍ତୁତ କରାଯାଇଛି। ବାୟୁ ଗୁଣବତ୍ତା, ଉନ୍ନତ ଏବଂ ସ୍ଥାୟୀ ସହରାଞ୍ଚଳ ଜୀବନଯାପନକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଗୁଜରାଟ ସହରାଞ୍ଚଳ ବିକାଶ ଯୋଜନା ଏବଂ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ 22,000ରୁ ଅଧିକ ହିତାଧିକାରୀଙ୍କୁ ବାସଗୃହ ପ୍ରଦାନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ 61ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍କୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ପଣ୍ଡିତ ନେହେରୁଙ୍କ ସ୍କୃତିଚାରଣ କରିଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ପଣ୍ଡିତ ନେହେରୁଙ୍କୁ ସ୍ୱାଧୀନ ଭାରତର ମୂଳଦୁଆ ପ୍ରତିଷ୍ଠା ଦିଗରେ ଏକ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଭାବେ ବର୍ଣ୍ଣନା କରିଛନ୍ତି। କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି ନୂଆଦିଲ୍ଲୀର ଶାନ୍ତିବନରେ ପଣ୍ଡିତ ନେହେରୁଙ୍କ ସ୍କୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ ପଣ୍ଡିତ ନେହେରୁଙ୍କୁ ଆଧୁନିକ ଭାରତର ନିର୍ମାତା ବୋଲି ଅଭିହିତ କରିଛନ୍ତି। ସାଂସଦମାନଙ୍କୁ ନେଇ ଗଠିତ ଭାରତର ସର୍ବଭାରତୀୟ ପ୍ରତିନିଧି ଦଳଗୁଡ଼ିକ ବିଭିନ୍ନ ଦେଶ ଗସ୍ତ କରି ପାକିସ୍ତାନର ଆତଙ୍କୀ କାର୍ଯ୍ୟକଳାପ ଏବଂ ଭାରତର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ଅବଗତ କରାଉଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧି ଦଳ ଗୁଆନା ଗସ୍ତ କରି ଅପରେସନ୍ ସିନ୍ଦୁର ପରବର୍ତ୍ତୀ ଭାରତର ପଦକ୍ଷେପ ଏବଂ ସୀମାପାର ଆତଙ୍କବାଦର ମୁକାବିଲା ସମ୍ପର୍କିତ ବାର୍ତ୍ତା ପ୍ରଦାନ କରିଛନ୍ତି। ଶ୍ରୀ ଥରୁର୍ କହିଛନ୍ତି ଭାରତର ରଣନୀତି ସମ୍ପର୍କରେ ଗୁଆନା ଅବଗତ ହୋଇଛି। ପ୍ରତିନିଧି ଦଳ ଗୁଆନା ରାଷ୍ଟ୍ରପତି ମହମ୍ମଦ ଇରଫାନ ଅଲ୍ଲୀଙ୍କୁ ସାକ୍ଷାତ କରିଛନ୍ତି। ବୈଠକ ପରେ ଗୁଆନା ରାଷ୍ଟ୍ରପତି କହିଛନ୍ତି ମାନବ ସମାଜରେ ଆତଙ୍କବାଦ ଏବଂ ଉଗ୍ରବାଦର କୌଣସି ସ୍ଥାନ ନାହିଁ। ଯେକୌଣସି ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପକୁ ଗୁଆନା ବିରୋଧ କରେ ବୋଲି ରାଷ୍ଟ୍ରପତି କହିଛନ୍ତି। ପ୍ରତିନିଧି ଦଳ ମଧ୍ୟ ଗୁଆନା ସଂସଦର ବାଚସ୍ପତି ମଞ୍ଜୁର ନାଦିନ୍ଙ୍କ ସହ ସାକ୍ଷାତ କରି ଭାରତର ଆତଙ୍କବାଦ ବିରୋଧୀ ନୀତି ସମ୍ପର୍କରେ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ସାଂସଦ ସଞ୍ଜୟ କୁମାର ଝାଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧି ଦଳ ସିଙ୍ଗାପୁରର ବୈଦେଶିକ ମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତର ଶୂନ୍ୟ ସହନଶୀଳତା ନୀତି ଏବଂ ଅପରେସନ୍ ସିନ୍ଦୁର ପରବର୍ତ୍ତୀ ଘଟଣାକ୍ରମ ସମ୍ପର୍କରେ ପ୍ରତିନିଧି ଦଳ ସେଠାକାର ନେତୃତ୍ୱଙ୍କୁ ଅବଗତ କରାଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି 2020 ଜାତୀୟ ଶିକ୍ଷାନୀତି ଦେଶର ପାରମ୍ପରିକ ମୂଲ୍ୟବୋଧକୁ ଅଗ୍ରାଧିକାର ଦେଇ ଭବିଷ୍ୟତ ଲାଗି ଶିକ୍ଷା ଖସଡ଼ା ପ୍ରସ୍ତୁତ କରିଛି। ଆଜି ନୂଆଦିଲ୍ଲୀରେ ଏକ ଶିକ୍ଷା ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ନୂତନ ଜାତୀୟ ଶିକ୍ଷାନୀତି ଏକ ଦୂରଦୃଷ୍ଟି ସମ୍ପନ୍ନ ଶିକ୍ଷଣ ଢାଞ୍ଚା ଭାବରେ ବିକାଶ ଲାଭ କରୁଛି। ଏହାଦ୍ୱାରା ଭାରତରେ ଶିକ୍ଷାର ଭବିଷ୍ୟତକୁ ଏକ ପୂର୍ଣ୍ଣ ଆକାର ମିଳିପାରିବ। ସେ କହିଛନ୍ତି ଦେଶର ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ବିକାଶ ଘଟୁଛି, ଯେଉଁଥିରେ ଭିତ୍ତିଭୂମି, ଅନ୍ତର୍ଭୁକ୍ତିକରଣ ଏବଂ ଆଧୁନିକତାକୁ ସ୍ଥାନ ଦିଆଯାଇଛି। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଭାରତୀୟ ଯୁବପିଢ଼ିର ମୁଖ୍ୟ ଆକର୍ଷଣ ଭାବେ ଶିକ୍ଷା ଏକ ପ୍ରମୁଖ ସ୍ତମ୍ଭ ପାଲଟିଛି। ଦେଶରେ ଶିକ୍ଷାର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହା ଯେପରି ଛାତ୍ରଛାତ୍ରୀମାନଙ୍କୁ ଚିନ୍ତାଶୀଳ କରାଇବ ସେ ଦିଗରେ ଦୃଷ୍ଟି ଦିଆଯାଇଛି। ଏବେ ଦେଶରେ 5-23 ବର୍ଷ ବୟସ ମଧ୍ୟରେ 30 କୋଟିରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି, ଯାହା ଭାରତର ଶିକ୍ଷା କ୍ଷେତ୍ରରେ ସଂସ୍କାରକୁ ଦର୍ଶାଉଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଆଜିଠାରୁ 3-ଦିନିଆ ଆମେରିକା ଗସ୍ତରେ ଯିବେ। ୱାଶିଂଟନ୍ ଡିସିଠାରେ ଆମେରିକୀୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ସେ ସାକ୍ଷାତ ଆଲୋଚନା କରିବେ। ଗତ ଫେବୃୟାରୀରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଶ୍ରୀ ମିଶ୍ରୀ ଏହି ଗସ୍ତରେ ଯାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ଭାରତ ଆମେରିକା କମ୍ପାକ୍ଟ ସାମର୍ଥ୍ୟ ସହଭାଗିତା, ତ୍ୱରିତ ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ସୁଯୋଗ ସହଭାଗିତାର ପ୍ରୟାସ ଆରମ୍ଭ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିକଶିତ ମଧ୍ୟମ ଧରଣର ଯୁଦ୍ଧ ଜାହାଜ କାର୍ଯ୍ୟକ୍ରମର ମଡେଲକୁ ଅନୁମୋଦନ କରିଛନ୍ତି। ଏହାଫଳରେ ଭାରତର ପ୍ରତିରକ୍ଷା ସାମର୍ଥ୍ୟ ବୃଦ୍ଧି ପାଇବା ସହ ଶିଳ୍ପ ଇକୋସିଷ୍ଟମକୁ ଅଗ୍ରାଧିକାର ମିଳିପାରିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟ ଘରୋଇ ଏବଂ ବେସରକାରୀ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଭାବରେ ଏହି ମଡେଲ ସମାନ ସୁବିଧା ସୁଯୋଗ ଯୋଗାଇଦେବ। ଆଇପିଏଲ୍ କ୍ରିକେଟରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଶେଷ ଲିଗ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ବେଙ୍ଗାଲୁରୁ 17 ପଏଣ୍ଟ ପାଇ ପଏଣ୍ଟ ଟେବୁଲ୍ରେ ତୃତୀୟ ସ୍ଥାନରେ ରହିଛି। ଆଜିର ମ୍ୟାଚ୍ ଜିତି ବେଙ୍ଗାଲୁରୁ ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନରେ ରହିବାକୁ ଚେଷ୍ଟା କରିବ। ଗତକାଲି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛି। ଜୟପୁରର ସବାଇ ମାନସିଂ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ 7 ୱିକେଟ୍ରେ ପରାସ୍ତ କରିଥିଲା। ଛାୟା ଯୁଦ୍ଧ ଆଳରେ ପାକିସ୍ତାନ ଯୋଜନାବଦ୍ଧ ଭାବେ ଯୁଦ୍ଧ ପ୍ରସ୍ତୁତି ଚଳାଇଥିବା ସ୍ୱଷ୍ଟ ହୋଇଛି, କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ 5,536 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ବିଦେଶରେ ଭାରତର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ଅବଗତ କରାଉଛନ୍ତି ସଂସଦୀୟ ପ୍ରତିନିଧି ଦଳ। ନୂତନ ଜାତୀୟ ଶିକ୍ଷାନୀତି ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛି, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ ଶେଷ ଲିଗ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।